ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଫିଜିର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନେଇ ବାଂଲାଦେଶ ରାଷ୍ଟ୍ରପତିଙ୍କ ସୂଚନା। ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ଚାରିଟି ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଭାରତୀୟ କ୍ରୀଡ଼ାବିତ୍। ତାମିଲନାଡୁର ସୁଲାରଠାରେ ଆଜିଠାରୁ ଆରମ୍ଭ ହେବ ତରଙ୍ଗ ଶକ୍ତି 2024 ଏବଂ ଆସାମରେ ଆକସ୍ମିକ ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ୍ ମାଇଭାଲିଲି କେଟୋନିଭିୟର ଏବଂ ପ୍ରଧାନମନ୍ତ୍ରୀ ସିତିବେନୀ ରାବୁକାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ରାଷ୍ଟ୍ରପତି ମୁର୍ମୁ ଆଜି ସକାଳେ ଫିଜିର ସଂସଦକୁ ସମ୍ବୋଧିତ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଫିଜିର ରାଜଧାନୀ ସୁବାରେ ପହଞ୍ଚଥିଲେ। ଫିଜିର ପ୍ରଧାନମନ୍ତ୍ରୀ ସିତିବେନୀ ରାବୁକା ତାଙ୍କୁ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ମୁର୍ମୁଙ୍କୁ ଫିଜିର ସେନା ଦ୍ୱାରା ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ରାଷ୍ଟ୍ରପତି ଗାର୍ଡ ଅଫ୍ ଅନର ନିରୀକ୍ଷଣ କରିଥିଲେ। ଫିଜି ଗସ୍ତ ପରେ ରାଷ୍ଟ୍ରପତି ମୁର୍ମୁ ଆସନ୍ତାକାଲିଠାରୁ ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଯାତ୍ରା କରିବେ। ଗଭର୍ଣ୍ଣର ଜେନେରାଲ୍ ସିଣ୍ଡି କିରୋଙ୍କ ନିମନ୍ତ୍ରଣ କ୍ରମେ ସେ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ସେଠାରେ ସେ ସିଣ୍ଡି କିରୋ ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲୁକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ସହିତ ଏକ ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କରିବେ ଏବଂ ଭାରତୀୟ ବଂଶୋଦ୍ଭବଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ସେ ତିମୋର୍ ଲେଷ୍ଟେରେ ଅଗଷ୍ଟ 10ରେ ପହଞ୍ଚବେ। ଏହି ଦେଶକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏହା ପ୍ରଥମ ଗସ୍ତ ହେବ। ବାଂଲାଦେଶ ରାଷ୍ଟ୍ରପତି ସେଠାକାର ସଂସଦ ଭଙ୍ଗ କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ କହିଛନ୍ତି ଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବ। ତିନି ସେନାର ମୁଖ୍ୟଙ୍କ ଉପସ୍ଥିତିରେ ଢାକା ବଙ୍ଗଭବନରେ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ନାଗରିକ ସମାଜ ସଂଗଠନର ପ୍ରତିନିଧିଙ୍କ ସହ ଏକ ବୈଠକରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ବର୍ତ୍ତମାନର ବିଶୃଙ୍ଖଳିତ ପରିସ୍ଥିତିକୁ ଶେଷ କରିବା ଏବଂ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ସେନା ମଧ୍ୟ ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗୃହବନ୍ଦୀ ଥିବା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କୁ ମୁକ୍ତ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ଶହାବୁଦ୍ଦିନ ବିକ୍ଷୋଭ ସମୟରେ ଗିରଫ ହୋଇଥିବା ଛାତ୍ରମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗତକାଲି ଇସ୍ତଫା ଦେଇଥିଲେ ଏବଂ ଏକ ସାମରିକ ବିମାନରେ ଦେଶ ଛାଡ଼ିଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ କହିଛି ସେନାମୁଖ୍ୟ ଜେନେରାଲ୍ ୱାକର ଉଜ୍ ଜମାନ ଶୀଘ୍ର ଛାତ୍ର ଏବଂ ଶିକ୍ଷକ ପ୍ରତିନିଧିଙ୍କୁ ସାକ୍ଷାତ କରିବେ। ଜେନେରାଲ୍ ଜମାନ କହିଛନ୍ତି ଆଜି ସ୍କୁଲ୍ କଲେଜ ମଦ୍ରାସା ଓ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟ ଘରୋଇ କାର୍ଯ୍ୟାଳୟ କାରଖାନା ଓ ଶିକ୍ଷାନୁଷ୍ଠାନ ଖୋଲା ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବାଂଲାଦେଶର ସ୍ଥିତି ସମୀକ୍ଷା କରିଛି। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଅମରନାଥ ଯାତ୍ରା ପାଇଁ ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ 1873 ଜଣ ତୀର୍ଥଯାତ୍ରୀ କାଶ୍ମୀର ଉପତ୍ୟକା ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ସକାଳୁ ତୀର୍ଥଯାତ୍ରୀମାନେ 69 ଗାଡ଼ିରେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ 1579 ଜଣ ପୁରୁଷ, 202 ଜଣ ମହିଳା, 65 ଜଣ ସାଧୁ ଏବଂ 27 ଜଣ ସାଧ୍ୱୀ ଅଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ 2024 ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ହକି, ଆଥ୍ଲେଟିକ୍ସ, ଟେବୁଲ୍ ଟେନିସ୍ ଏବଂ କୁସ୍ତିରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ହକିରେ ଭାରତୀୟ ପୁରୁଷ ଦଳ ଆଜି ଜର୍ମାନୀକୁ ଭେଟିବ। ଏହି ମ୍ୟାଚ୍ ୟବେସ୍ ଟୁ ମାନୱର୍ ଷ୍ଟାଡିୟମ୍ରେ ଖେଳାଯିବ, ଯେଉଁଠାରେ ଭାରତୀୟ ଦଳ ଫାଇନାଲ୍ରେ ସ୍ଥାନ ପାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ଭାରତ ଓ ଜର୍ମାନ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସକାଳ 10:30 ଆରମ୍ଭ ହେବ। ପୂର୍ବତନ ଚମ୍ପିୟନ୍ ନିରଜ ଚୋପ୍ରା ଆଜି ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବେ। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାର ଭାରତର ସବୁଠାରୁ ବଡ଼ ଆଶା ହେଉଛନ୍ତି ନିରଜ ଚୋପ୍ରା। ଆଜି ଅପରାହ୍ନ 3:20ରେ ସେମାନେ ଗ୍ରୁପ୍ ବି ଦଳଗତ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିବେ। ଏହାର ଏକ ଘଣ୍ଟା ପୂର୍ବରୁ ଏସୀୟ କ୍ରୀଡ଼ାର ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନା ମଧ୍ୟ ଜାଭେଲିନ୍ ଥ୍ରୋରେ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବାକୁ ଚେଷ୍ଟା କରିବେ। ଅପରାହ୍ନ 1:50ରେ ଗ୍ରୁପ୍ ଏ ଯୋଗ୍ୟତା ପର୍ଯ୍ୟାୟରେ ସେ ଅଂଶଗ୍ରହଣ କରିବେ। ଅପରାହ୍ନ 2:30ରେ ଭାରତର କିରଣ ପହଲ ମହିଳା 400 ମିଟର ଦୌଡ଼ର ରେପ୍ ଚେଜ୍ ରାଉଣ୍ଡରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦୁଇଥର ଅଲମ୍ପିକ୍ ପଦକ ବିଜେତା ଭିନେସ୍ ଫୋଗଟ୍ ମହିଳା 50 କେଜି ପ୍ରି କ୍ୱାର୍ଟର ଫାଇନାଲ୍ରେ ଜାପାନର ସୁସାକି ୟୁଙ୍କୁ ଭେଟିବେ। ଟେବୁଲ୍ ଟେନିସ୍ରେ ହରମିତ ଦେଶାଇ, ମାନବ ଠକ୍କର ଏବଂ ଅଚନ୍ତା ଶରତ କମଲ ପୁରୁଷ ଦଳଗତ ପ୍ରତିଯୋଗିତାର ରାଉଣ୍ଡ ଅଫ୍ 16ରେ ଅପରାହ୍ନ 1:30ରେ ଚୀନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ। ପ୍ୟାରିସ୍ ଅଲମ୍ପିକ୍ସରେ ଗତରାତିରେ ଅବିନାଶ ସାବ୍ଲେ ଆଥ୍ଲେଟିକ୍ସରେ ପୁରୁଷ 3000 ମିଟର ଷ୍ଟିପୁଲ୍ ଚେଜ୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସେ ପ୍ରଥମ ଭାରତୀୟ। ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟରେ ସାବ୍ଲେ ପଞ୍ଚମ ସ୍ଥାନରେ ରହିଥିଲେ। ଅଗଷ୍ଟ 8 ତାରିଖରେ ଏହାର ଫାଇନାଲ୍ ଖେଳାଯିବ। ପୂର୍ବରୁ ଟେବୁଲ୍ ଟେନିସ୍ରେ ଭାରତୀୟ ମହିଳା ଦଳ ରୋମାନିଆକୁ 3-2ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲା। ଏହି ଦଳରେ ମନିକା ବାତ୍ରା, ଶ୍ରୀଜା ଆକୁଲା ଏବଂ ଅର୍ଚ୍ଚନା କାମତ ରହିଛନ୍ତି। ବ୍ୟାଡ୍ମିଣ୍ଟନ ବ୍ରୋଞ୍ଜ ପଦକ ମୁକାବିଲାରେ ଲକ୍ଷ୍ୟ ସେନ୍ ମାଲେସିଆର ଲିଜି ଜିଆଙ୍କଠାରୁ 21-13, 16-21, 10-21 ସେଟ୍ରେ ପରାସ୍ତ ହୋଇଥିଲେ। 68 କେଜି ପ୍ରି ଷ୍ଟାଇଲ୍ କ୍ୱାର୍ଟର ଫାଇନାଲ୍ରେ ଡିସା ଦାହିଆ ଉତ୍ତର କୋରିଆର ପିଏକେ ସୋଲ୍ ଗେମ୍ଙ୍କଠାରୁ ହାରିଯାଇଥିଲେ। ବନ୍ଧୁକ ଚାଳନାରେ ଅନନ୍ତ ଜିତ୍ ସିଂ ନରୁକା ଏବଂ ମାହେଶ୍ୱରୀ ଚୌହାନ ଦଳଗତ ପର୍ଯ୍ୟାୟରେ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ରେ ଚୀନ୍ଠାରୁ ହାରିଯାଇଥିଲେ। ସୀମା ସୁରକ୍ଷା ବଳର ଅତିରିକ୍ତ ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ ଉତ୍ତରାଖଣ୍ଡସ୍ଥିତ ମାଉଣ୍ଟ ମୁକୁଟ ପୂର୍ବ ଅଭିଯାନ ପାଇଁ ଗତକାଲି ନୂଆଦିଲ୍ଲୀରୁ ପ୍ରଥମ ମହିଳା ପର୍ବତାରୋହୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। 12 ଜଣ ମହିଳା ପର୍ବତାରୋହୀଙ୍କ ଦଳ 23,392 ଫୁଟ ଉଚ୍ଚତା ବିଶିଷ୍ଟ ମୁକୁଟ ପୂର୍ବ ଶୃଙ୍ଗ ଆରୋହଣ କରିବେ ଏବଂ ସେଠାରେ ଜାତୀୟ ତଥା ସୀମା ସୁରକ୍ଷା ବାହିନୀର ପତାକା ଉତ୍ତୋଳନ କରିବେ। ଏହି ଅବସରରେ ଶ୍ରୀ ଗର୍ଗ କହିଥିଲେ ଯେ ମହିଳା ଓ ପୁରୁଷମାନଙ୍କୁ ଏଭଳି ଅଧିକ ସୁଯୋଗ ଦେବା ଲାଗି ବିଏସ୍ଏଫ୍ ପ୍ରତିଶ୍ରତିବଦ୍ଧ। ସେ କହିଛନ୍ତି ଯେ ପ୍ରଥମଥର ପାଇଁ ମହିଳା ପର୍ବତାରୋହୀଙ୍କ ଏକ ଦଳ 23,000ରୁ 24,000 ଫୁଟ ଆରୋହଣ କରିବେ। ସେ କହିଥିଲେ ଯେ ବିଏସ୍ଏଫ୍ ବର୍ଷ ବର୍ଷ ଧରି ପର୍ବତାରୋହଣକୁ ପ୍ରୋହାହିତ କରିଆସୁଛି ଏବଂ ଏହାର ଅନେକ ସଦସ୍ୟ ଜାତୀୟ ପୁରସ୍କାର ମଧ୍ୟ ଜିତିଛନ୍ତି। ଶ୍ରୀ ଗର୍ଗ କହିଥିଲେ ଯେ ମାଉଣ୍ଟ ଏଭରେଷ୍ଟ ସମେତ ଅନ୍ୟ 48ଟି ପର୍ବତ ଶୃଙ୍ଗ ଉପରେ ବିଏସ୍ଏଫ୍ ଦୁଇଥର ପତାକା ଉତ୍ତୋଳନ କରିଛି। ଶ୍ରୀ ଗର୍ଗ କହିଥିଲେ ଯେ ଆଜାଦି କା ଅମୃତକାଳ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ମହିଳା ସଶକ୍ତିକରଣ ଏବଂ ପର୍ବତାରୋହଣ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ। ଭାରତ ଆଜିଠାରୁ ତାମିଲନାଡୁର ସୁଲାରଠାରେ ପ୍ରଥମ ବହୁରାଷ୍ଟ୍ରୀୟ ସମରାଭ୍ୟାସ ତରଙ୍ଗ ଶକ୍ତି 2024 ଆୟୋଜନ କରିବ। ପ୍ରାୟ 30ଟି ଦେଶ ଏହି ସମରାଭ୍ୟାସରେ ଅଂଶଗ୍ରହଣ କରିବେ, ଯେଉଁଥିରୁ 10ଟି ଦେଶ ସେମାନଙ୍କ ଯୁଦ୍ଧ ବିମାନ ସହିତ ଯୋଗଦେବେ। ନୂଆଦିଲ୍ଲୀରେ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶାଲ ଏପି ସିଂ କହିଛନ୍ତି ଏହି ଅଭ୍ୟାସର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଅଗଷ୍ଟ 14 ପର୍ଯ୍ୟନ୍ତ ତାମିଲନାଡୁର ସୁଲାରଠାରେ ଅନୁଷ୍ଠିତ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ 28ରୁ ସେପ୍ଟେମ୍ବର 14 ପର୍ଯ୍ୟନ୍ତ ରାଜସ୍ଥାନର ଯୋଧପୁରରେ ଅନୁଷ୍ଠିତ ହେବ। ଏହି ସମରାଭ୍ୟାସରେ ଭାରତ ନିଜର ସ୍ୱଦେଶୀ ଯୁଦ୍ଧ ବିମାନ ଏବଂ ଉପକରଣ ପ୍ରଦର୍ଶନ କରିବ। ଭାରତର ତେଜସ୍, ରାଫେଲ, ମିରାଜ 2000, ଜାଗୁଆର, MiG-29 ଏବଂ ଅନ୍ୟାନ୍ୟ ଯୁଦ୍ଧ ବିମାନ ଏହି ଅଭ୍ୟାସରେ ଅଂଶଗ୍ରହଣ କରିବ ବୋଲି ସେ କହିଛନ୍ତି। ଆସାମର ପ୍ରବଳ ବର୍ଷା ପରେ ଗତକାଲି ସନ୍ଧ୍ୟାରେ ଆକସ୍ମିକ ବନ୍ୟା ଯୋଗୁଁ ଗୌହାଟୀରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗୌହାଟୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ସୂଚନା ମିଳିଛି, ଫଳରେ ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ରାସ୍ତା ଜଳମଗ୍ନ ହେବା ପରେ ପ୍ରବଳ ଟ୍ରାଫିକ୍ ଜାମ୍ ହେତୁ ଲୋକଙ୍କୁ ଘରେ ପହଞ୍ଚିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୌହାଟୀ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିଛି। ଫିଜିର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନେଇ ବାଂଲାଦେଶ ରାଷ୍ଟ୍ରପତିଙ୍କ ସୂଚନା। ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ଚ୍ୟାରିଟି ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଭାରତୀୟ କ୍ରୀଡ଼ାବିତ୍। ତାମିଲନାଡୁର ସୁଲାରଠାରେ ଆଜିଠାରୁ ଆରମ୍ଭ ହେବ ତରଙ୍ଗ ଶକ୍ତି 2024 ଏବଂ ଆସାମରେ ଆକସ୍ମିକ ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ। ସମ୍ବାଦ ଶେଷ ହେଲା।